ആകാശവാണി ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟ ସମ୍ବାଦ 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ଉତ୍ସବରେ ମଧ୍ୟପ୍ରଦେଶ ରାଜ୍ୟପାଳ ତଥା କୁଳାଧିପତି ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପରମାର ଯୋଗଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ଉଦ୍ବୋଧନ ଦେଇ କହିଛନ୍ତି, ରାଣୀ ଦୁର୍ଗାବତୀଙ୍କ ନାମରେ ନାମିତ ଏହି ବିଶ୍ୱବିଦ୍ୟାଳୟ ସାହସ ବୀରତ୍ୱର ପ୍ରତୀକକୁ ସୂଚାଉଛି। ରାଣୀ ଦୁର୍ଗାବତୀ ସର୍ବଦା ଭାରତୀୟ ମହିଳାଙ୍କୁ ଆଗାମୀ ପିଢ଼ି ଲାଗି ପ୍ରୋତ୍ସାହିତ କରୁଥିଲେ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ବିଶ୍ୱବିଦ୍ୟାଳୟ ଚତୁଃପାର୍ଶ୍ୱ ଅଞ୍ଚଳରେ ବହୁସଂଖ୍ୟକ ଜନଜାତି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନଙ୍କୁ ସଶକ୍ତ କରିବା ଦିଗରେ ବିଭିନ୍ନ କାର୍ଯ୍ୟ ହାତକୁ ନେବା ଲାଗି ସେ ବିଶ୍ୱବିଦ୍ୟାଳୟ ସହ ସଂଶ୍ଲିଷ୍ଟ ବ୍ୟକ୍ତିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନେ ବିଶେଷ କରି ସ୍ୱାଭିମାନୀ, ସେମାନେ ସେମାନଙ୍କ ସମସ୍ୟା ମୁକ୍ତ ଭାବରେ କହିପାରିନଥାନ୍ତି। ଏହି ପରିସ୍ଥିତିରେ ଶିକ୍ଷିତ ଯୁବବର୍ଗ ସେମାନଙ୍କ ଗ୍ରାମ ଓ ସମ୍ପ୍ରଦାୟର ଲୋକଙ୍କ ସହ ଯୋଗାଯୋଗରେ ରହି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
ରାଣୀ ଦୁର୍ଗାବତୀ ଭାରତ କେ ନାରୀ ଶକ୍ତି କେ ଶୌର୍ଯ୍ୟ କେ ପ୍ରତି ୱେ ସଦୈବ ନାରୀ ଶକ୍ତି କେ ଲିଏ ପ୍ରେରଣା କେ ସ୍ରୋତ ରହେଙ୍ଗି। ଇସ୍ ବିଶ୍ୱବିଦ୍ୟାଳୟ କେ ଆସପାସ କେ କ୍ଷେତ୍ର ମେ ଜନଜାତୀୟ ବନବାସୀ ସଂସ୍କୃତି କି ପ୍ରଚୁର ଉପସ୍ଥିତି ହେ। ଇସ୍ ବିଶ୍ୱବିଦ୍ୟାଳୟ ସେ ଯୁଡେ ରାଣୀ ଦୁର୍ଗାବତୀ କେ ନାମ କି ସାର୍ଥକତା ସଭି ସିଦ୍ଧ ହୋଗି ଯୋ ସଭି ଭାଗିଦାରୀ ଜନଜାତୀୟ ସମାଜ ଅର୍ ବଞ୍ଚିତ ତଥା ପିଛଡ଼ା ବର୍ଗ ବିଶେଷକର ଇନ୍ ବର୍ଗ କି ବେଟିଓଁ କି ସଶକ୍ତିକରଣ କେ ଲିଏ ପ୍ରୟାସ କରେ।
2047 ମସିହା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ପାଇଁ ବିକାଶ ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଉଭୟ ବ୍ୟକ୍ତିବିଶେଷ ଏବଂ ସମାଜର ବିକାଶ ପାଇଁ ଶିକ୍ଷା ହେଉଛି ପ୍ରମୁଖ ଅସ୍ତ୍ର ବୋଲି ଶ୍ରୀମତୀ ମୁର୍ମୁ ଏହି ମର୍ମରେ କହିଛନ୍ତି। ଏଣୁ ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିରନ୍ତର ଉଦ୍ୟମ ଜାରି ରହିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସେଠାରେ ସହରିଆ ଜନଜାତିର ସଦସ୍ୟ, ଚିତା ଟ୍ରାକର୍ସ ଏବଂ ହ ପାର୍କର କ୍ଷେତ୍ରୀୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ଆଜି ସମଗ୍ର ଦେଶ ତଥା ଦେଶ ବାହାରେ ମଧ୍ୟ ପାଳିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଯୋଗରେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
ଯୋଗ କେବଳ ହମାରେ ଶାରୀରିକ ସ୍ୱାସ୍ଥ୍ୟ ପର ହି ଫୋକସ୍ ନହିଁ କରତା, ଯୋଗ ମାନସିକ ସ୍ୱାସ୍ଥ୍ୟ ସେ ଶାରୀରିକ ସ୍ୱାସ୍ଥ୍ୟ କା ମାର୍ଗ ଦିଖାତା ହେ। ଇସଲିଏ ଯୋଗ କେ ବିଷୟ ମେ ଯୁକ୍ତ ଚେଷ୍ଟସ୍ୟ କର୍ମସୁ କହା ଗୟା ହେ, ୟାନି ହମେ କ୍ୟା କରନା ଚାହିଏ କ୍ୟା ନହିଁ କରନା ଚାହିଏ ଇସକା ବୋଧ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସର ବିଭିନ୍ନ ସ୍ଥାନରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଦୁବାଇଠାରେ ଭାରତର କନ୍ସୁଲେଟ୍ ଜେନେରାଲ୍ ଯୋଗ ଅଧିବେଶନର ଆୟୋଜନ କରିଥିଲେ। ସେହିପରି ଆବୁଧାବିଠାରେ ମଧ୍ୟ ପ୍ରାୟ 1000 ବ୍ୟକ୍ତି ଯୋଗାଭ୍ୟାସ କରିଥିଲେ। ତାମିଲନାଡୁର ପେରିୟାପାଲାୟମ୍ସ୍ଥିତ ଏକ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କମ୍ପାନୀରେ ଆଜି ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ 7 ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଉର୍ଦ୍ଧ୍ୱ କର୍ମଚାରୀ ଅସୁସ୍ଥ ହୋଇଛନ୍ତି। ପ୍ରାଥମିକ ରିପୋର୍ଟ ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏନ୍ଡିଆର୍ଏଫ୍, ରସାୟନିକ, ଜୈବିକ ଏବଂ ଆଣବିକ ତ୍ୱରିତ ସ୍ୱତନ୍ତ୍ର ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 24 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଏକ 3-ଜଣିଆ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ ହୋଇଛି। ଦେଶର 551ଟି ସହର ଓ ବିଦେଶର 14ଟି ସହରରେ 22,79,000ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷା ଇଂରାଜୀ ଓ 12ଟି ଭାରତୀୟ ଭାଷାରେ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ପୁନଃ ପରୀକ୍ଷା ସୁପରିଚାଳନା ପାଇଁ ଗତକାଲି ଦେଶବ୍ୟାପୀ ମକ୍ଡ୍ରିଲ୍ କରାଯାଇଥିଲା। ସମସ୍ତ ପରୀକ୍ଷା କେନ୍ଦ୍ରରେ ଜାମର୍, ସିସିଟିଭି କ୍ୟାମେରା, ବାୟୋମେଟ୍ରିକ୍ ଯାଞ୍ଚ ଆଦି ବ୍ୟବସ୍ଥା କରାଯାଇଥିଲା। ହରିୟାଣାର ଗୁରୁଗ୍ରାମଠାରେ ଚଳିତ ମାସ 25 ଓ 26 ତାରିଖରେ ହେବାକୁ ଥିବା 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଅଧ୍ୟକ୍ଷତା କରିବ। ବୈଠକରେ 3ଟି ପ୍ରମୁଖ ପ୍ରସଙ୍ଗ ଶକ୍ତି ସୁରକ୍ଷା ଓ ଦୀର୍ଘସ୍ଥାୟୀ, ଶକ୍ତି ଉପଲବ୍ଧତା ଓ ସମାନତା ଏବଂ ପ୍ରଯୁକ୍ତିବିଦ୍ୟା ଓ ନବସୃଜନରେ ଆଲୋଚନା ହେବ। ସମସ୍ତ 11ଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରି ଶକ୍ତି ସୁରକ୍ଷା, ଏହାର ଦୀର୍ଘସ୍ଥାୟୀ ଏବଂ ନବସୃଜନ କ୍ଷେତ୍ରରେ ଆପୋଷ ସହଯୋଗ ଦୃଢ଼ୀଭୂତ କରିବା ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ହେବାକୁ ଥିବା ବ୍ରିକ୍ସ ବୈଠକର ବିଷୟବସ୍ତୁ ରହିଛି ଆତ୍ମନିର୍ଭରଶୀଳ, ନବସୃଜନ, ସହଯୋଗ ଏବଂ ଦୀର୍ଘସ୍ଥାୟୀ ଗଠନ। ଏହି ବୈଠକ ଭାରତକୁ ସମାବେଶୀ ବୈଶ୍ୱିକ ଶକ୍ତି ଭବିଷ୍ୟତର ସ୍ୱରୂପ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। ଆମେରିକା ଓ ଇରାନ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବୁଝାମଣାକୁ ସୁଦୃଢ଼ କରିବା ଏବଂ ପଶ୍ଚିମ ଏସିଆରେ ଲାଗି ରହିଥିବା ବିବାଦ ଶେଷ କରିବା ଉଦ୍ଦେଶ୍ୟରେ ଆଜି ସ୍ୱିଜରଲ୍ୟାଣ୍ଡର ବର୍ଗନ୍ଷ୍ଟକ୍ଠାରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଜାରି ରହିଛି। କାତାର ଏବଂ ପାକିସ୍ତାନର ମଧ୍ୟସ୍ଥତାରେ ଏହି ଆଲୋଚନା ହେଉଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକା ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଉଥିବାବେଳେ ଇରାନ ପକ୍ଷରୁ ସଂସଦ ଅଧ୍ୟକ୍ଷ ମହମ୍ମଦ ବଗେର ଗାଲିଭଫ୍ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛି ନେତୃତ୍ୱ ନେଉଛନ୍ତି। ଲେବାନନ ଉପରେ ଇସ୍ରାଏଲ୍ର ଲଗାତାର ଆକ୍ରମଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟତ ବନ୍ଦ କରାଯିବା ସମ୍ପର୍କରେ ଇରାନ କହିବା ପରେ ଏହି ବୈଠକ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଆମେରିକା ସେନା ପକ୍ଷରୁ କୁହାଯାଇଛି ହର୍ମୁଜ୍ ପ୍ରଣାଳୀ ଦେଇ ସମସ୍ତ ଜାହାଜର ଯାତାୟତ ଚାଲୁ ରହିଛି। ଶ୍ରୀଲଙ୍କାର ଦାମ୍ବୁଲାଠାରେ ପୁରୁଷ ବର୍ଗ ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଅନୁଷ୍ଠିତ ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ବିନିମୟରେ 377 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ 47 ଓଭର ଗୋଟିଏ ବଲ୍ରେ 311 ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ତିଲକ ବର୍ମା 67 ରନ୍ ଏବଂ ବୈଭବ ସୂର୍ଯ୍ୟବଂଶୀ 94 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ୟଶ ଠାକୁର ଏବଂ ବିପ୍ରାଜ ନିଗମ 3ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ଅଙ୍କୁଲ ରାୟ 2ଟି ୱିକେଟ୍ ନେଇଥିଲେ। ଶ୍ରୀଲଙ୍କା ପାଇଁ କୁଗାଥାସ ମାଧୁଲାନ, ରବିନ୍ଦୁ ଫର୍ଣ୍ଣାଣ୍ଡୋ ଏବଂ ୱାନୁଜା ସାହାନ 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ୱାନୁଜା ସାହାନ 69ଟି ବଲ୍ରୁ 62 ରନ୍ କରିଥିବାବେଳେ ସଦିରା ସମାରୀ ବିକ୍ରମ 44ଟି ବଲ୍ରୁ 52 ରନ୍ ସଂଗ୍ରହ କରିଥିଲେ। ଅକ୍ଲ୍ୟାଣ୍ଡଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ହକି ମହିଳା ନ୍ୟାସନାଲ୍ କପ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ଚାମ୍ପିୟନ୍ ହୋଇଛି। ଭାରତ ନ୍ୟୁଜିଲାଣ୍ଡକୁ 2-0 ଗୋଲ୍ରେ ପରାସ୍ତ କରି ଫାଇନାଲ୍ରେ ବିଜୟୀ ହୋଇଛି। ଖେଳର ପ୍ରଥମ 4 ମିନିଟ୍ ମଧ୍ୟରେ ଭାରତ ପକ୍ଷରୁ ନବନୀତ କୌର ପ୍ରଥମ ଗୋଲ୍ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଫ୍ଆଇଏଚ୍ ହକି ମହିଳା ନ୍ୟାସନାଲ୍ କପ୍ ପ୍ରତିଯୋଗିତାରେ ଭାରତର ହକି ଦଳ ବିଜୟ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଆଟ୍ଲାଣ୍ଟାଠାରେ ଆଜି ରାତିରେ ଫିଫା ବିଶ୍ୱକପ୍ ଗ୍ରୁପ୍ ଏଚ୍ ମ୍ୟାଚ୍ରେ ସ୍ପେନ୍ ଏବଂ ସାଉଦି ଆରବ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଆରମ୍ଭ ହେବ। ଅନ୍ୟ ଏକ ଖେଳ ଆମେରିକାର ଲସ୍ ଏଞ୍ଜେଲସ୍ଠାରେ ରାତି 12:30 ଗ୍ରୁପ୍ ଜି ମ୍ୟାଚ୍ରେ ବେଲ୍ଜିୟମ୍ ଓ ଇରାନ ମଧ୍ୟରେ ମୁକାବିଲା ହେବ। ଏଥର ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।